ମାଥିଉ 4 ଅଧ୍ୟାୟ। ତାପରେ ସେହି ପବିତ୍ର ଆତ୍ମା ଯୀଶୁଙ୍କୁ ମରୁଭୂମିକୁ କଢ଼ାଇ ନେଇଗଲେ। ଶୟତାନ ଦ୍ୱାରା ପରୀକ୍ଷିତ ହେବା ପାଇଁ ତାହାଙ୍କୁ ସେଠାକୁ ନିଆଯାଇଥିଲା। ଯୀଶୁ 40 ଦିନ ଓ 40 ରାତି କିଛି ଖାଇଲେ ନାହିଁ। ଏହାପରେ ତାହାଙ୍କୁ ଖୁବ୍ ଭୋକ ଲାଗୁଥିଲା। ଶୟତାନ ପରୀକ୍ଷା କରିବା ନିମନ୍ତେ ଆସି ତାହାଙ୍କୁ କହିଲା,
ତୁମ୍ଭେ ଯଦି ପରମେଶ୍ୱରଙ୍କ ପୁତ୍ର ତେବେ ଏହି ପଥର ଗୁଡ଼ିକୁ ରୋଟି ହେଇଯିବା ପାଇଁ କୁହ।
ଯୀଶୁ ଉତ୍ତରରେ କହିଲେ,
ଶାସ୍ତ୍ରରେ ଏହା ଲେଖା ଅଛି, ମଣିଷ କେବଳ ଖାଦ୍ୟରେ ବଞ୍ଚିବ ନାହିଁ, କିନ୍ତୁ ତାର ଜୀବନ ପରମେଶ୍ୱରଙ୍କ ମୁଖରୁ ବାହାରିଥିବା ପ୍ରତ୍ୟେକ ବାକ୍ୟରେ ହିଁ ବଞ୍ଚିବ।
ତାପରେ ଶୈତାନ ତାହାଙ୍କୁ ପବିତ୍ର ନଗରୀ ଜେରୁସାଲେମକୁ ନେଇଗଲା। ସେ ଯୀଶୁଙ୍କୁ ମନ୍ଦିରର ସବୁଠାରୁ ଉଚ୍ଚ ସ୍ଥାନରେ ରଖିଲା। ଶୈତାନ କହିଲା,
ଯଦି ତୁମେ ପରମେଶ୍ୱରଙ୍କ ପୁତ୍ର ତେବେ ତଳକୁ ଡେଇଁ ପଡ଼, କାରଣ ଶାସ୍ତ୍ରରେ ଲେଖା ଅଛି, ପରମେଶ୍ୱର ତୁମ୍ଭର ଯତ୍ନ ନେବା ପାଇଁ ନିଜ ସ୍ୱର୍ଗଦୂତଙ୍କୁ ଆଦେଶ ଦେବେ, ସେମାନେ ତୁମକୁ ତାହାଙ୍କ ହାତରେ ଧରି ପକାଇବେ, ତାହେଲେ ପଥରରେ ତୁମ ପାଦ ବାଜିବ ନାହିଁ।
ଯୀଶୁ ତାହାକୁ ଉତ୍ତର ଦେଲେ,
ଶାସ୍ତ୍ର ଏ କଥା ମଧ୍ୟ କୁହେ, ତୁମ୍ଭେ ନିଜ ପ୍ରଭୁ ପରମେଶ୍ୱରଙ୍କୁ ପରୀକ୍ଷା କରିବ ନାହିଁ।
ତାପରେ ସେ ଯୀଶୁଙ୍କୁ ବହୁତ ଉଚ୍ଚ ପର୍ବତ ଉପରକୁ ନେଇଗଲା ଏବଂ ତାହାଙ୍କୁ ସଂସାରର ସମସ୍ତ ରାଜ୍ୟ ଓ ସେଗୁଡ଼ିକର ଐଶ୍ୱର୍ଯ୍ୟ ଦେଖାଇଲା। ଶୈତାନ ଯୀଶୁଙ୍କୁ କହିଲା,
ଯଦି ତୁମ୍ଭେ ପାଦ ତଳେ ପଡ଼ି ମୋତେ ପ୍ରଣାମ କରିବ ତେବେ ତୁମ୍ଭକୁ ମୁଁ ଏସବୁ ଦେଇଦେବି।
ଯୀଶୁ ତାକୁ କହିଲେ,
ଶୈତାନ ମୋ ପାଖରୁ ଦୂର ହ, କାରଣ ଶାସ୍ତ୍ରରେ ଲେଖା ଅଛି, ନିଜ ପ୍ରଭୁ ପରମେଶ୍ୱରଙ୍କୁ ପ୍ରଣାମ କର, କେବଳ ତାହାଙ୍କର ଉପାସନା କର।
ତେଣୁ ଶୈତାନ ତାହାଙ୍କୁ ଛାଡ଼ି ଚାଲିଗଲା ଏବଂ ତାପରେ ସ୍ୱର୍ଗଦୂତମାନେ ଆସି ତାହାଙ୍କର ଯତ୍ନ ନେଲେ। ଯୌହନ କାରାଗାରରେ ବନ୍ଦୀ ହୋଇଥିବା ଖବର ଯୀଶୁ ଶୁଣିଲେ, ତେଣୁ ଯୀଶୁ ଗାଲିଲିକୁ ଫେରିଗଲେ। ଯୀଶୁ କିନ୍ତୁ ନାଜରିତରେ ରହିଲେ ନାହିଁ, ସେ ଗାଲିଲି ହ୍ରଦକୂଳରେ କଫର୍ନାହୁମ୍ ସହରରେ ବାସ କଲେ। କଫର୍ନାହୁମ୍ ସବଲୁନ୍ ଓ ନପ୍ତାଲିର ପାଖ ଅଞ୍ଚଳରେ ଅବସ୍ଥିତ। ଭବିଷ୍ୟତ ବକ୍ତା ଯିଶାୟାଙ୍କ ମାଧ୍ୟମରେ ପ୍ରଭୁ ପରମେଶ୍ୱର ଯାହା କହିଥିଲେ ତାହା ପୂର୍ଣ୍ଣ ହେବା ପାଇଁ ଯୀଶୁ ଏଭଳି କରିଥିଲେ।
ସବଲୁନ୍ ଓ ନପ୍ତାଲି ପ୍ରଦେଶ ସମୁଦ୍ର ରାସ୍ତାର ନିକଟସ୍ଥ ଜର୍ଦ୍ଦନ ନଦୀର ପରପାରିସ୍ଥ ଗାଲିଲିର ଏକ ଅଣଜିହୁଦୀ ପ୍ରଦେଶ। ଯେଉଁ ଲୋକମାନେ ଅନ୍ଧାରରେ ରହୁଥିଲେ ସେମାନେ ଏକ ମହାନ ଜ୍ୟୋତି ଦେଖିଲେ। କବର ଭଳି ଅନ୍ଧକାରମୟ ପ୍ରଦେଶରେ ଯେଉଁମାନେ ରହୁଥିଲେ ସେମାନଙ୍କ ଉପରେ ଜ୍ୟୋତିର ଉଦୟ ହେଲା।
ସେହିଦିନଠାରୁ ଯୀଶୁ ପ୍ରଚାର କରିବା ଆରମ୍ଭ କରିଦେଲେ। ସେ କହିଲେ,
ହୃଦୟ ପରିବର୍ତ୍ତନ କର, କାରଣ ସ୍ୱର୍ଗରାଜ୍ୟ ନିକଟ ହୋଇଗଲାଣି।
ଯୀଶୁ ଗାଲିଲି ହ୍ରଦ ପାଖ ଦେଇ ଯାଉଥିଲେ। ସେ ସିମୋନ ଓ ତାହାଙ୍କର ଭାଇ ଆନ୍ଦ୍ରିୟଙ୍କୁ ଦେଖିଲେ। ସେମାନେ ହ୍ରଦରେ ଜାଲ ପକାଉଥିଲେ। ସେମାନେ ବ୍ୟବସାୟରେ କେଉଟ ଥିଲେ। ଯୀଶୁ ସେମାନଙ୍କୁ କହିଲେ,
ଆସ ମୋତେ ଅନୁସରଣ କର, ମୁଁ ତୁମ୍ଭକୁ ଏକ ଭିନ୍ନ ପ୍ରକାରର କେଉଟ କରିବି। ମାଛ ନ ଧରି ମଣିଷମାନଙ୍କୁ ତୁମ୍ଭେ ଏକତ୍ର ସଂଗ୍ରହ କରିବ।
ସେମାନେ ସଙ୍ଗେ ସଙ୍ଗେ ତାହାଙ୍କ ଜାଲ ଛାଡ଼ି ଦେଇ ଯୀଶୁଙ୍କୁ ଅନୁସରଣ କଲେ। ଯୀଶୁ ସେଠାରୁ ଆଗକୁ ଚାଲିଲେ। ସେ ଦେଖିଲେ ଯେ ଜେବଦୀଙ୍କ ପୁଅ ଯାକୁବ ଓ ଜୋହନଙ୍କୁ ତାହାଙ୍କ ବାପାଙ୍କ ସହିତ ଡଙ୍ଗା ଉପରେ ବସି ଜାଲ ମରାମତି କରୁଛନ୍ତି। ଯୀଶୁ ସେମାନଙ୍କୁ ଡାକିଲେ। ସେମାନେ ସଙ୍ଗେ ସଙ୍ଗେ ତାହାଙ୍କ ବାପାଙ୍କୁ ଓ ଡଙ୍ଗାକୁ ଛାଡ଼ି ଦେଇ ଯୀଶୁଙ୍କୁ ଅନୁସରଣ କଲେ। ଯୀଶୁ ଯିହୁଦୀ ସମାଜ ଗୃହମାନଙ୍କରେ ସ୍ୱର୍ଗରାଜ୍ୟର ସୁସମାଚାର ପ୍ରଚାର କରି ଓ ଲୋକଙ୍କର ସମସ୍ତ ପ୍ରକାର ରୋଗ ଓ ପୀଡ଼ା ଦୂର କରି ସମଗ୍ର ଗାଲିଲି ରାଜ୍ୟରେ ଭ୍ରମଣ କଲେ। ସମଗ୍ର ସୁରିଆ ଦେଶରେ ତାହାଙ୍କର ସମାଚାର ବ୍ୟାପିଗଲା। ଯେଉଁ ଲୋକମାନେ ବିଭିନ୍ନ ରୋଗ ଓ ଭୟଙ୍କର ପୀଡ଼ା ଭୋଗୁଥିଲେ, ଯେଉଁମାନଙ୍କୁ ଭୂତ କବଳିତ କରିଥିଲା, ଯେଉଁମାନେ ମୂର୍ଚ୍ଛାରୋଗୀ ଓ ପକ୍ଷାଘାତ ରୋଗୀ ଥିଲେ, ସେମାନେ ସମସ୍ତେ ଯୀଶୁଙ୍କ ପାଖକୁ ଆସିବାକୁ ଲାଗିଲେ। ଯୀଶୁ ସେମାନଙ୍କୁ ସୁସ୍ଥ କରିଦେଲେ। ତେଣୁ ଗାଲିଲି, ଡେକାପଲି, ଜେରୁସାଲେମ, ଯିହୁଦା ଓ ଜର୍ଦ୍ଦନ ନଦୀର ଆରପାରିର ବହୁ ଲୋକ ତାହାଙ୍କୁ ଅନୁସରଣ କରିବାକୁ ଲାଗିଲେ।